ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ଦେଶବାସୀଙ୍କ ଅନ୍ତର୍ନିହିତ ଶ୍ରଦ୍ଧା ଓ ଭକ୍ତିଭାବର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। 108 ପ୍ରତୀକାତ୍ମକ ଅଶ୍ୱ ସହ ଆୟୋଜିତ ବିଶାଳ ଶୌର୍ଯ୍ୟଯାତ୍ରାରେ କଲେ ଅଂଶଗ୍ରହଣ। ସମ୍ବଲପୁରଠାରେ 451 କୋଟିରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ବୃହତ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ବିମାନ ଦୁର୍ଘଟଣା ନେଇ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ଏବଂ ଡିଜିସିଏର ତଦନ୍ତ ଆରମ୍ଭ। ଏବଂ ଉଦୟଗିରିଠାରେ ଆଜିଠାରୁ ଆରମ୍ଭ ହେଉଛି ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଏବଂ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ସୋମନାଥ ସ୍ୱାଭିମାନ ପର୍ବ ଦେଶବାସୀଙ୍କ ଅନ୍ତର୍ନିହିତ ଶ୍ରଦ୍ଧା ଓ ଭକ୍ତିଭାବର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁଜରାଟର ସୋମନାଥ ସ୍ୱାଭିମାନ ପର୍ବ ସମାରୋହରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ କେବଳ ଐତିହାସିକ ପୃଷ୍ଠଭୂମିକୁ ସ୍କରଣ କରିବା ନୁହେଁ, ବରଂ ପରବର୍ତ୍ତୀ ପିଢ଼ି ପାଖରେ ଦେଶର ସାଂସ୍କୃତିକ ସମୃଦ୍ଧିକୁ ପହଞ୍ଚାଇବାର ଏକ ପଦକ୍ଷେପ। ସେ କହିଛନ୍ତି, ଭାରତୀୟ ସମାଜ ସନ୍ତୁଳିତ ଜୀବନଯାପନକୁ ପ୍ରାଧାନ୍ୟ ଦେଇଥାଏ। ସୋମନାଥ ମନ୍ଦିର ପ୍ରତି ରହିଥିବା ଶ୍ରଦ୍ଧା ଅନ୍ୟକୁ କ୍ଷତି ନୁହେଁ, ବରଂ ଭଲ ପାଇବା ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବୋ ତାକତ ମୌଜୁଦ ହେ ପୁରୀ ତର ସକ୍ରିୟ ହେ ଜିନ୍ହୋନେ ସୋମନାଥ ପୁନର୍ନିର୍ମାଣ କା ବିରୋଧ କିୟା ଔର ଇସଲିଏ ହମେ ଜ୍ୟାଦା ସାବଧାନ ରହନା ହେ ହମେ ଖୁଦ କୋ ଶକ୍ତିଶାଳୀ ବନାନା ହେ ଏକଜୁଟ ରହନା ହେ ଐସି ହର ତାକତ କୋ ହରାନା ହେ ଜୋ ହମେ ବାଣ୍ଟନେ କି ସାଜିଶ ରତ ରହି ହେ।
ଦେଶ ବିଭାଜନକାରୀ ଶକ୍ତିଗୁଡ଼ିକୁ ଦୃଢ଼ତାର ସହ ସାମ୍ନା କରିବା ସହିତ ମିଳିମିଶି ଏହାକୁ ପ୍ରତିହତ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଦେଶର ଐତିହ୍ୟ ସହିତ ଜଡ଼ିତ ରହି ବିକଶିତ ଭାରତ ସ୍ୱପ୍ନ ସାକାର କରିବା ନେଇ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି।
ସୋମନାଥ ମନ୍ଦିର କା ସାଂସ୍କୃତିକ ବିସ୍ତାର ସୋମନାଥ ସଂସ୍କୃତ ୟୁନିଭର୍ସିଟି କି ସ୍ଥାପନା ମାଧବପୁର ମେଲେ କି ଲୋକପ୍ରିୟତା ଇନସେ ହମାରୀ ବିରାସତ ମଜବୁତ ହୋ ରହି ହେ ତୋ ବହି କେଶୋଦ ଏୟାରପୋର୍ଟ କା ବିସ୍ତାର କିୟା ଜା ରହା ହେ ଅହମଦାବାଦ ସେ ବେରାବଲ ବନ୍ଦେ ଭାରତ ଟ୍ରେନ କି ଶୁରୁଆତ ସେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକୋ କା ସମୟ କମ ହୁଆ ହେ ଇସ କ୍ଷେତ୍ର ମେ ଯାତ୍ରା ଧାମ ସର୍କିଟ କା ବିକାଶ ଭି କିୟା ଜା ରହା ହେ ୟାନି ଆଜ କା ଭାରତ ଆସ୍ଥା କୋ ସ୍ମରଣ କରନେ କେ ସାଥ ହି ଇନଫ୍ରାଷ୍ଟ୍ରକ୍ଚର କନେକ୍ଟିଭିଟି ଔର ଟେକ୍ନୋଲୋଜି କେ ଜରିଏ ଉସେ ଭବିଷ୍ୟ କେ ଲିଏ ସଶକ୍ତ ଭି କର ରହା ହେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୋମନାଥ ମହାଦେବଙ୍କ ପୂଜାର୍ଚ୍ଚନା କରିଥିଲେ। 108 ପ୍ରତୀକାତ୍ମକ ଅଶ୍ୱ ସହିତ ଆୟୋଜିତ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହି ଶୌର୍ଯ୍ୟଯାତ୍ରା ଦେଶର ପରାକ୍ରମ, ପରମ୍ପରା ଏବଂ ସଂସ୍କୃତିର ଭବ୍ୟ ପ୍ରତୀକ ଅଟେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧି ମେଟ୍ରୋ ଷ୍ଟେସନର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନରେ ଆଜି ସହରବାସୀଙ୍କୁ 24 ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ 451 କୋଟି 24 ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରକଳ୍ପ ଅଧୀନରେ ସହର ମଧ୍ୟରେ ପ୍ରାୟ 340 କିଲୋମିଟର ଦୀର୍ଘ ପାଣି ପାଇପ୍ଲାଇନ୍ ବିଛାଯିବ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଦୈନିକ 100 ମିଲିୟନ୍ ଲିଟର ପାନୀୟ ଜଳ ଘରେ ଘରେ ପହଞ୍ଚାଯିବ। ଖରାଦିନରେ ଦୈନିକ ପ୍ରାୟ 3 କୋଟି ଲିଟର ପାଣିର ଅଭାବକୁ ପୂର୍ଣ୍ଣ କରିବାର କ୍ଷମତା ଏହି ପ୍ରକଳ୍ପ ଦ୍ୱାରା ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକଳ୍ପ ଦ୍ୱାରା ସହରର 41ଟି ୱାର୍ଡର ପ୍ରାୟ 5 ଲକ୍ଷ ଜନସାଧାରଣ ଉପକୃତ ହେବେ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ ଏହି ପ୍ରକଳ୍ପର ଆରମ୍ଭ କରାଯାଇଛି। ଏହାଦ୍ୱାରା ପାନୀୟ ଜଳ ସମସ୍ୟାର ସମାଧାନ ସହ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମ୍ବଲପୁର ସହରରେ ଖରା ଦିନରେ 3 କୋଟି ଲିଟରର ପାଣି ଅଭାବ ସବୁବେଳେ ଏଟା ରହୁଛି। ସ୍ୱତନ୍ତ୍ର ଭାବେ ସମ୍ବଲପୁର ସହରକୁ ପାଣି 24 ଘଣ୍ଟା କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ତାର ସୁବିଧା କରିବା ପାଇଁ ନୂଆ ପ୍ରୋଜେକ୍ଟଟି ଆମେ ହାତକୁ ନେଇଛୁ। 451 କୋଟି 24 ଲକ୍ଷ ଟଙ୍କାର ୱାଟର ସପ୍ଲାଇ ପ୍ରୋଜେକ୍ଟ ଭିତ୍ତିପ୍ରସ୍ତର ତାହାର ସ୍ଥାପନା କରାଗଲା। ଏହା ହେବା ଦ୍ୱାରା ପ୍ରାୟ 340 କିଲୋମିଟର ଦୀର୍ଘ ପାଣି ପାଇପ୍ ତାର ଲାଇନ୍ ମଧ୍ୟ ସାରା ସହରକୁ ଆମେ ସମ୍ପୂର୍ଣ୍ଣ ଭାବରେ କଭର କରିବା ପାଇଁ ତାର ପ୍ଲାନିଂ ଭିତରେ ଅଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 87 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବହିର୍ବିଭାଗ, ଆଘାତ ଚିକିତ୍ସା କେନ୍ଦ୍ର, ଗୁରୁତର ଚିକିତ୍ସା ବିଭାଗ ଏବଂ ସମ୍ମିଳନୀ କୋଠାର ଉଦ୍ଘାଟନ କରିଛନ୍ତି। ଏହା ସହିତ 2 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ CCSSDର ନୂତନ କୋଠାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଦୁର୍ଘଟଣାକୁ ନଜରରେ ରଖି ବିଭାଗରେ ସମସ୍ତ ଅତ୍ୟାଧୁନିକ ମେସିନ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟର 99ଟି ସ୍ଥାନରେ ଆଗାମୀ ଦିନରେ ଟ୍ରମା କେୟାର ୟୁନିଟ୍ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟୋନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ, ବନ୍ଦର ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲା ବିମାନ ଦୁର୍ଘଟଣା ସ୍ଥଳୀରେ ଆଜି ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଦଳ ପହଞ୍ଚ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି। ପରିବହନ ସଚିବ ଉଷା ପାଢ଼ୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ତାଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଦୁଇଜଣିଆ ଡାକ୍ତରୀ ଦଳ ଗସ୍ତ କରିଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ ଦଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।
ରାଜ୍ୟ ସରକାରରେ ପୁରା ଗୋଟେ ଟିମ୍ ମଧ୍ୟ ଗଠନ କରାଯାଇଛି। ଚିଫ୍ ସେକ୍ରେଟାରୀ ମ୍ୟାଡମ୍ ମଧ୍ୟ ତାକୁ ମନିଟର କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଆମ ମନ୍ତ୍ରୀଙ୍କର ନିର୍ଦ୍ଦେଶ ମଧ୍ୟ ଅଛି। ଆମର ଉଦ୍ଦେଶ୍ୟ ହେଲା ଯେମିତି ସେମାନଙ୍କର ଯେକୌଣସି ହେଲ୍ଥର ରିକ୍ୱାୟାରମେଣ୍ଟ ଅଛି ସେଇଟା ଆମେ ପ୍ରୋଭାଇଡ଼ କରିବା। ଗୋଟେ ଟିମ୍ ଅଫ୍ ଏକ୍ସପର୍ଟସ୍ ଡକ୍ଟର୍ସ ମାନଙ୍କର ଷ୍ଟେଟ୍ ଲେଭେଲ୍ରେ କରାଯାଇଛି। ସେ ଜାଗାରେ ଆହତମାନେ ଆଡମିଟେଡ୍ ଅଛନ୍ତି, ସେମାନଙ୍କ ସାଙ୍ଗରେ କଣ୍ଟିନ୍ୟୁଅସ୍ଲି ଯୋଗାଯୋଗ କରୁଛନ୍ତି ସମସ୍ତେ। ଯେ ପାଞ୍ଚ ଜଣ ଇନକ୍ଲୁଡିଂ ଦୁଇ ପାଇଲଟ୍, ତାଙ୍କର ଲାଇଫ୍ ଥ୍ରେଟନ୍ର କୌଣସି ଇସ୍ୟୁ ନାହିଁ। ଯେ ଇଞ୍ଜୁରୀ ଅଛି ତାକୁ ଟ୍ରିଟମେଣ୍ଟ ଦିଆହେଉଛି।
ବିମାନ ଦୁର୍ଘଟଣାର ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନଜର ରଖିବା ସହିତ ଆହତଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସଚିବ ଶ୍ରୀମତୀ ପାଢ଼ୀ କହିଛନ୍ତି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦୁଇଜଣିଆ ଡାକ୍ତରୀ ଦଳ ଚିକିତ୍ସାଳୟକୁ ଗସ୍ତ କରିଛନ୍ତି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ରତ୍ନଗିରି, ଉଦୟଗିରି, ଲଳିତଗିରି, ହୀରକ ତ୍ରିଭୁଜର ଉଦୟଗିରିଠାରେ ଆଜି ଅପରାହ୍ନରେ ବୌଦ୍ଧପୀଠ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଦ୍ୱିତୀୟ ସଂସ୍କରଣ ଏବଂ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆରମ୍ଭ ହେଉଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ଲାଇଟ୍ ଅଫ୍ ବୁଦ୍ଧ ଧର୍ମ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେଉଥିବା ଏହି ସମ୍ମିଳନୀ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ। 25 ରାଷ୍ଟ୍ରର ପ୍ରାୟ 1600 ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଗୁରୁ ପଦ୍ମସମ୍ଭବ ଜୀବନୀ, ବୌଦ୍ଧ ଧର୍ମ ଏବଂ ଏହାର ଶିକ୍ଷା, ବୌଦ୍ଧଗ୍ରନ୍ଥ ଆଦି ଉପରେ ଅଧିକ ଗବେଷଣା କରିବା ପାଇଁ ଏହି ସମ୍ମିଳନୀ ସହାୟକ ହୋଇପାରିବ। ବିଦେଶୀ ପର୍ଯ୍ୟଟକ ଲଳିତଗିରି ଏବଂ ରତ୍ନଗିରି ବୌଦ୍ଧପୀଠକୁ ପରିଦର୍ଶନରେ ଯିବେ, ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାଜ୍ୟ ସରକାର ଗତବର୍ଷ ହୀରକ ତ୍ରିଭୁଜଠାରେ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଆୟୋଜନ କରିଥିଲେ। ଉଦୟଗିରିଠାରେ ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ଦେହାବଶେଷ ରହିଥିବା ନେଇ ବିଶ୍ୱାସ ପରିପ୍ରେକ୍ଷୀରେ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ତୀର୍ଥଭୂମିରେ ପରିଣତ ହୋଇଛି। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଅବସରରେ ବୌଦ୍ଧଗଡ଼ ପୌର ପରିଷଦ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଜାତୀୟ ଗୀତର ମହତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଟ୍ୟାକ୍ସ ବାର୍ ଆସୋସିଏସନ୍ ଏବଂ ଅଲ୍ ଓଡ଼ିଶା ଟ୍ୟାକ୍ସ ଆଡ୍ଭୋକେଟ୍ ଆସୋସିଏସନ୍ର ପ୍ରଥମ ଜୋନାଲ୍ ଟ୍ୟାକ୍ସ ସମ୍ମିଳନୀ ସ୍ୱର୍ଣ୍ଣ ସମାଗମ ଭୀମଭୋଇ ମେଡିକାଲ କଲେଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଭାରତ ପାଇଁ କର, ସୁଧାର, ନବନୀତା, ସମନ୍ୱୟ, ବ୍ୟାଖ୍ୟା ବିଷୟବସ୍ତୁ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ସମାରୋହରେ ଯୋଗଦେଇ ଟ୍ୟାକ୍ସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବାର୍ ଆସୋସିଏସନ୍ର 11ତମ ବାର୍ଷିକୋହବ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ, ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉତ୍ସବରେ ଯୋଗଦେଇ ନ୍ୟାୟ ବ୍ୟବସ୍ଥାର ମୂଳ ଆଧାର ସମ୍ପର୍କରେ ଆଲୋଚନା କରିଛନ୍ତି। ସମାଜରେ ନ୍ୟାୟ, ସତ୍ୟ ଓ ନୀତିର ପ୍ରତିଷ୍ଠା ପାଇଁ ଆଇନଜୀବୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଜାତୀୟ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା 3 ସ୍ୱର୍ଣ୍ଣ ଏବଂ 1 ବ୍ରୋଞ୍ଜ ପଦକ ହାସଲ କରିଛି। ମୋଦିନଗରରେ ଅନୁଷ୍ଠିତ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ଏହି ସଫଳତା ପାଇଛି। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତ ବୃଦ୍ଧି ପାଇବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଫୁଲବାଣୀଠାରେ ସବୁଠାରୁ କମ୍ ତାପମାତ୍ରା 7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସୋମନାଥ ସ୍ୱାଭିମାନ ପର୍ବ ଦେଶବାସୀଙ୍କ ଅନ୍ତର୍ନିହିତ ଶ୍ରଦ୍ଧା ଓ ଭକ୍ତିଭାବର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। 108 ପ୍ରତୀକାତ୍ମକ ଅଶ୍ୱ ସହ ଆୟୋଜିତ ବିଶାଳ ଶୌର୍ଯ୍ୟଯାତ୍ରାରେ କଲେ ଅଂଶଗ୍ରହଣ। ସମ୍ବଲପୁରଠାରେ 451 କୋଟିରୁ ଉର୍ଦ୍ଧ ବ୍ୟୟ ଅଟକଳରେ ବୃହତ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ରାଉରକେଲା ବିମାନ ଦୁର୍ଘଟଣା ନେଇ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ଏବଂ ଡିଜିସିଏର ତଦନ୍ତ ଆରମ୍ଭ। ଏବଂ ଉଦୟଗିରିଠାରେ ଆଜିଠାରୁ ଆରମ୍ଭ ହେଉଛି ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଏବଂ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ। ଆଞ୍ଚଳିକ ସମ୍ବାଦ ବଟରେ।